ओम शांति। 4 अगस्त 2026 मसीहार साकार महावाक्य मिठे बच्चे बाबांकर राइट हैंड हेबा को हेले प्रत्येक कथारे राइटियस अर्थात सत्यतार परिचायक हो सर्वदा श्रेष्ठ कर्म कर। प्रश्न क्यों प्रकार संस्कार सेवारे बहुत विघ्न पकाई थाए। उत्तर भाव स्वभाव वशवर्ती हेबा कारण रो परस्पर मध्य जो दो मतर संस्कार होई थाए एहा सेवारे बहुत विघ्न पकाई थाए। दुईटी मत हेबा द्वारा बहुत क्षति होई थाए। क्रोधर भूत एपरी जे भगवानंकर सामना करिबा को भी डेरी करे नाही। सेथि पई बाबा कहुछंती हे मधुर संतान माने एही परी कौनसी भी संस्कार थिले ताकू बाहर करे दियो। गीत तकदीर जगाकर आई हूँ। ओम शांति। मीठा मीठा आत्मिक संतान माने गीत सुनिले रूहानी संतान अर्थात शिव बाबा जे सुप्रीम आत्मा अटंती तांकर संतान आत्मा माने शरीर रूपी कर्मेन्द्रिय द्वारा गीत सुनिले एबे तो पिलामानंको आत्म अभिमानी हेबाको पड़िबो। एथिरे बहुत परिश्रम रहिछि। प्रति मुहूर्त रे निज को आत्मा भाभी बाबांकु मने पकाइबाकु हेबो। एहा हेउछि गुप्त मेहनत। बाबा गुप्त होइथिबारो परिश्रम मध्य गुप्त कराउछन। बाबा स्वयं आसी कहुछंती पिला माने मते मने पकाइले कल्प पूर्व सदृश पुनर्बार तुमे सतु प्रधान होइजिव। संतान माने बुझुछंती जे आमे सतु प्रधान थिलु पुणि आमे ही एबे तमो प्रधान होइछो। पुणि सतु प्रधान निश्चित हेबाकु पड़िव। गीतरे मध्य कहुछंती जे तुमे जे भाग्य हराइछो ताकु पुणि पाइबा पई पुरुषार्थ कराउथिबा पई सेही जणे ही सर्वशक्तिमान बाबा अछंती। कारण से समस्तंको पावन कराउछंती ना। बाबा पिलामानंको बुझाउछंती आत्मिक संतान माने एबे तुमे भाग्य गढ़िबाकु आसी। छात्र माने स्कूल को भाग्य गढ़िबाकु जाइथंती ना। से माने तो छोट पिला अटंती। तुमे छोट नुह तुमे तो बड़ ओ वयस्क अट। से निजर भाग्य गढ़ु छ। हाँ कही कही बहुत वृद्ध मध्य अछंती। वृद्धावस्था अपेक्षा युवावस्था रे पाठ पढ़िबा भल। जवान मानंकर बुद्धि भल हुई थाए। एहा तो समस्तंग पई बहुत सहज अटे। तुमर शरीर तो बड़ अटे ना। ये छोट पिला अटंती एते कथा बुझि पारिबे नाही। काहे कि ना तांकर कर्मेन्द्रिय ही छोट अटे। तुति निंदा दुख सुख एही कथा को तुमे बुझि पारिबो। आत्मा तो बिंदु अटे। शरीर बढ़ी चली थाए। आत्मा तो एकरस अर्थात स्थिर रही थाए। केवे छोट बड़ होइ न थाए। से ही आत्मार बुद्धि पई बाबा कस्तूरी परी उपहार देउछन। काहेकि ना एबे तो बुद्धि अति तमो प्रधान होइ जायछि। ताहा एबे स्वच्छ मध्य हेउछि। ए चित्र गुडीक तुमर बुझाइबारे बहुत कामरे आसुछि। भक्ति मार्गरे देवता मानंक सम्मुखरे जाई मुंड नुआई पूजा करिथांती। आगरु तुमे माने मध्य अंधश्रद्धारे मंदिर को जाउथिलो। ତୁମେ ପୂର୍ବରୁ ଶିବଙ୍କ ମନ୍ଦିରକୁ ଯାଉଥିଲ, ତୁମେ କଣ ଜାଣିଥିଲ ଯେ ଇଏ ଶିବ ବାବା ଅଟନ୍ତି? ବାବାଙ୍କ ଠାରୁ ନିଶ୍ଚୟ ସମ୍ପତ୍ତି ମିଳିଛି, ସେଥିପାଇଁ ତ ତାଙ୍କର ମହିମା ଗାନ କରାଯାଉଛି। କେହି ଭଲ କାମ କରିଗଲେ ତାଙ୍କର ମହିମା ଗାୟନ କରାଯାଇଥାଏ। ଶିବ ବାବାଙ୍କର ଷ୍ଟାମ୍ପ ତିଆରି କରିବା ଦରକାର। ଶିବ ବାବା ଗୀତା ଜ୍ଞାନଦାତା, ଏହି ଷ୍ଟାମ୍ପ ସହଜରେ ତିଆରି ହୋଇପାରିବ। ଏହି ବାବା ସମସ୍ତଙ୍କୁ ସୁଖ ଦେଇଥାନ୍ତି। ବାବା କହୁଛନ୍ତି, ମୁଁ ତୁମକୁ ସୁଖଧାମର ମାଲିକ କରାଉଛି। ବୁଢ଼ୀମାନେ ମଧ୍ୟ ଏ କଥା ବୁଝୁଛନ୍ତି ଯେ ଆମେ ଆସିଛୁ ଶିବ ବାବାଙ୍କ ପାଖକୁ, ଯିଏ ବିଚିତ୍ର ଅଟନ୍ତି, ଯିଏ ଏହି ଚିତ୍ର ଅର୍ଥାତ୍ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛନ୍ତି। ନିରାକାରଙ୍କୁ ବିଚିତ୍ର କୁହାଯାଉଛି। ବୁଦ୍ଧିରେ ରହୁଛି ଯେ ଆମେ ଶିବ ବାବାଙ୍କ ପାଖକୁ ଯାଉଛୁ, ଯିଏ ଅସ୍ଥାୟୀ ଭାବେ ଏହି ଶରୀର ଧାରଣ କରିଛନ୍ତି, ପତିତଙ୍କୁ ପାବନ କରାଇ ମୁକ୍ତି ଜୀବନ ମୁକ୍ତି ଦେଉଛନ୍ତି, ଅଥବା ଶାନ୍ତିଧାମ ସୁଖଧାମର ବାସିନ୍ଦା କରାଉଛନ୍ତି। ମନୁଷ୍ୟ ଶାନ୍ତି ପାଇବା ପାଇଁ ହିଁ ଚେଷ୍ଟା କରୁଛନ୍ତି। ଭଗବାନ ମିଳିଗଲେ ଶାନ୍ତି ମିଳିଯିବ, ସେମାନେ ସୁଖ ପାଇଁ ପୁରୁଷାର୍ଥ କରୁନାହାନ୍ତି। କେବଳ ବାବାଙ୍କ ପାଖକୁ ଘରକୁ ଯିବୁ, ଆମକୁ ଭଗବାନ ମିଳିବା ଆବଶ୍ୟକ। ବର୍ତ୍ତମାନ ସମୟରେ ସମସ୍ତେ ମୁକ୍ତିର ଆଶା ରଖୁଛନ୍ତି, କେବଳ ତୁମେ ହିଁ ବ୍ରାହ୍ମଣ ମାନେ ଜୀବନ ମୁକ୍ତି ନେଉଛ। ଅନ୍ୟ ସମସ୍ତେ ମୁକ୍ତି ପାଇବା ପାଇଁ ଇଚ୍ଛା ରଖୁଛନ୍ତି, ଜୀବନ ମୁକ୍ତିର ରାସ୍ତା ବତାଇବା ପାଇଁ କେହି ନାହାନ୍ତି। ସନ୍ନ୍ୟାସୀ ମାନଙ୍କ ପାଖକୁ ଯାଇ ଶାନ୍ତି ମାଗିଥାନ୍ତି, କହନ୍ତି ମନକୁ ଶାନ୍ତି କିପରି ମିଳିବ। ଯେଉଁମାନେ ରାସ୍ତା ବତାଉଛନ୍ତି ସେମାନେ ହେଉଛନ୍ତି ମୁକ୍ତିଧାମର ଯାତ୍ରୀ। ମୋକ୍ଷ କଣ ଏହା ମଧ୍ୟ ବୁଦ୍ଧିରେ ବୁଝିପାରୁନାହାନ୍ତି, ବିରକ୍ତ ହୋଇ କହୁଛନ୍ତି ମୁକ୍ତି ପାଇଗଲେ ତ ଭଲ। ବାସ୍ତବରେ ମୁକ୍ତିଧାମ ହେଉଛି ଆତ୍ମାମାନଙ୍କର ରହିବାର ସ୍ଥାନ। ଏତେ ସବୁ ସେଣ୍ଟରର ପିଲାମାନେ ଅଛନ୍ତି, ସମସ୍ତେ ଜାଣିଛନ୍ତି ଯେ ଆମେ ନୂଆ ଦୁନିଆ ପାଇଁ ରାଜ୍ୟ ଭାଗ୍ୟ ନେଉଛୁ। ବାବା ଆମକୁ ନୂଆ ଦୁନିଆର ରାଜ୍ୟ ଦେଉଛନ୍ତି। କେଉଁଠି ଦେବେ? ନୂଆ ଦୁନିଆର ଦେବେ ନା ପୁରୁଣା ଦୁନିଆର ଦେବେ? ବାବା କହୁଛନ୍ତି, ମୁଁ ସଙ୍ଗମ ଯୁଗରେ ହିଁ ଆସିଥାଏ, ମୁଁ ନା ସତ୍ୟ ଯୁଗରେ ନା କଳି ଯୁଗରେ ଆସିଥାଏ, ଏହି ଦୁଇ ଯୁଗର ମଝି ସମୟରେ ଆସିଥାଏ। ବାବା ତ ସମସ୍ତଙ୍କୁ ସଦ୍ଗତି ଦେବେ ନା, ଏପରି ନୁହେଁ ଯେ ଦୁର୍ଗତିରେ ଛାଡ଼ିଦେବେ ଚାଲିଯିବେ। ସଦ୍ଗତି ଏବଂ ଦୁର୍ଗତି ଏକତ୍ର ରହିପାରିବ ନାହିଁ। ପିଲାମାନେ ଜାଣିଛନ୍ତି ଏ ପୁରୁଣା ଦୁନିଆ ବିନାଶ ହେବ, ସେଥିପାଇଁ ଏ ପୁରୁଣା ଦୁନିଆ ପ୍ରତି ମମତା ରଖ ନାହିଁ। ବୁଦ୍ଧି କହୁଛି, ବାସ୍ତବରେ ଏବେ ଆମେ ସଙ୍ଗମ ଯୁଗରେ ଅଛୁ, ଏହି ଦୁନିଆ ବଦଳିବ। ଏବେ ବାବା ଆସିଛନ୍ତି, ବାବା କହୁଛନ୍ତି ମୁଁ ପ୍ରତ୍ୟେକ କଳ୍ପର ସଙ୍ଗମ ଯୁଗରେ ଆସୁଛି, ତୁମକୁ ଦୁଃଖରୁ ମୁକ୍ତ କରି ହରିଙ୍କ ଦ୍ୱାରକୁ ନେଇଯାଉଛି। ଏହା ଜ୍ଞାନର କଥା। ହରିଦ୍ୱାର କୃଷ୍ଣଙ୍କର ଦ୍ୱାର ଅର୍ଥାତ୍ କୃଷ୍ଣପୁରୀକୁ କୁହାଯାଇଥାଏ। ଆଚ୍ଛା, ଏହା ପଛରେ ପୁଣି ଲକ୍ଷ୍ମଣ ଝୁଲା ଲଗାଇ ଦେଇଛନ୍ତି। ପ୍ରଥମେ ହରିଦ୍ୱାର ଆସିବ, ସତ୍ୟଯୁଗକୁ ହରିଦ୍ୱାର କୁହାଯାଏ, ପୁଣି ରାମ ଲକ୍ଷ୍ମଣ ଆଦି ଦେଖାଉଛନ୍ତି। ଏପରି କୌଣସି କଥା ନାହିଁ, ଏସବୁ ମନଗଢା କଥା। ରାମଙ୍କର କେତେ ଭାଇ ଦେଖାଇଛନ୍ତି? ଚାରି ଭାଇ ତ ନଥାନ୍ତି, ଚାରି ଆଠ ଭାଇ ତ କଳିଯୁଗରେ ହୋଇଥାନ୍ତି। ଗୋଟିଏ ପଟେ ଈଶ୍ୱରୀୟ ସନ୍ତାନ, ଅନ୍ୟ ପଟେ ଆସୁରୀ ସନ୍ତାନ ରହିଛନ୍ତି। ଏବେ ତୁମେ ଜାଣୁଛ ଯେ ଶିବ ବାବା ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି। ଶିବ ହେଲେ बाबा ब्रह्मा होचंती दादा से प्रजापिता अटंती आत्मा मनंकर पिता तो अनादि अटंती से वर्तमान समय रे ब्राह्मण मनंको रचना करछंती एपरे नहे जे शिव बाबा साल ग्राम को रचना करछंती ना साल ग्राम तो अविनाशी ही अटे केवल बाबा आसी पवित्र कराउछंती आत्मा पवित्र न हेबा पर्यंत शरीर किपरि पवित्र हेबो आमे आत्मा माने पवित्र थिबा समय रे चतु प्रधान थिलु एबे अपवित्र तमो प्रधान होइ जायछो पुनी चतु प्रधान किपरि हेबो एहा तो सहज बुझिबार कथा तुमो ठारे वर्तमान भाद परिवार द्वारा तुमे पतित तमो प्रधान होइ जायछो एबे पुनी सत्तु प्रधान हेबाकु पड़िव हिसाब किताब चुक्त करी समस्ते शांतिधाम अथवा सुखधाम को आसिबे आत्मा माने की परी निराकरी घरो आसुछंती क्रिश्चियन माने मध्य स्मारकी सदृश निराकरी वृक्ष तैयारी करी सेथिरे बत्ती लगाई उत्सव पालन करिथांती तुम्हें जाने छ जे सबु धर्मर अलगा अलगा शाखा मान रही सेठारो प्रथमे प्रथमे आमे माने किपरी तलकु ओल्लाउछंती ए ज्ञान तुमको मिल सारी आम आत्मा मानकर घर हेउछि शांतिधाम वर्तमान हेउछि संगम आमे सबु आत्मा आसीगले पुणे समस्ते घर को बाहुड़ी जिबे प्रलय तो हेबार नहीं तुमे जानिछ आमे बाबांक ठारु भाग्य नै पुनर्बार स्वराज्य नेबाकु आसीछ एहा केवल कहिबार कथा नहे बाबांकु मने पकाइबा द्वारा ही संपत्ति मिलिबो बाबा कहछंती देह सहित जे भी देहर मित्र संबंधी आदि अछंती समस्तंकु भूलि जाओ यहाँ चित्र ओ विचित्र अटे ना पवित्र हेबाकु कहा जाए जहां को देखी हुए नहीं विचित्र तांकु कहा जाए जहां को देखी हुए नहीं यहाँ बहुत सूक्ष्म कथा आत्मा कते छोटो आत्मा को बारंबार अभिनय रे आसिबाकु पड़िथाए और कहारी बुद्धि रे एपरि ज्ञान नहीं सर्वप्रथमे तो बुद्धि रे रखिबाकु हेबो जे मु आत्मा परमात्मा मोर पिता अटंती तांको ही पतित पावन हे भगवान कही याद करिथांती अन्य कौनसी जगह को जीवार आवश्यकता नहीं तेणु स्मरण मध्य जन को करिबा उचित भगवान को स्मरण करुछंती निश्चय तांको ठारो किछि मिलबा को थिबो पुनी द्वार द्वार धक्का काहे कि खाउछ भगवानों को तो परम धामरो आसीबा को पड़िबो ना आमे तो सेठा को जाई पारिबो नहीं काहे कि ना पति तो सेठा को जाई पारिबे नहीं एबे तुमे आश्चर्य होछो भक्ति मार्ग रे पाठ केते आश्चर्यजनक अटे एक भगवानों को ही स्मरण करछंती हे ईश्वर हे परम पिता ओ गॉड फादर जदि से एक अटंती ते अन्य केउठी धक्का काहे कि खाउछ जे जने ही उपरे रहुछंती किंतु ए सब निधार्य रहिछि ड्रामा अनुसारे भक्ति करुछंती एहा अति अज्ञानता अटे एबे पुणी पुणी तुमे अति बुद्धिमान हेउछ श्रीमत रे चालुथिबा आत्मा ही बुद्धि संपन्न होइथांती सेमाने पुणी गुप्त रही पारिबे नहीं सेमाने सर्वदा श्रेष्ठाचारी कर्म ही करिबे बाबा कहुछंती मु दुख हर्ता सुख कर्ता अटे तेणु मो पिला माने भी केते मधुर हेबा उचित पिला माने बारंबार दक्षिण हस्त हेबा उचित एही परि संतान माने ही बाबांकर प्रिय होइथांती राइट हैंड अर्थात दक्षिण हस्त अटंती ना तुमे जाने छे जे पाम हाथ रे एते काम करिवे नहीं काहे कि ना ଦକ୍ଷିଣ ହାତରେ ହିଁ ପୁଣ୍ୟ କାର୍ଯ୍ୟ କରିଥାନ୍ତି। ସେଥିପାଇଁ ଏହି ଦକ୍ଷିଣ ହାତକୁ ମଧ୍ୟ ଶୁଭ କାମନାରେ ଲଗାଇଥାନ୍ତି, ପୂଜା ସର୍ବଦା ଦକ୍ଷିଣ ହାତରେ କରିଥାନ୍ତି। ବାବା କହୁଛନ୍ତି ପ୍ରତ୍ୟେକ କଥାରେ ସଚୋଟ ହୁଅ। ବାବା ମିଳିଛନ୍ତି ତେଣୁ ଖୁସି ହେବା ଦରକାର। ବାବା କହୁଛନ୍ତି କେବଳ ମତେ ମନେ ପକାଇଲେ ଅନ୍ତମତି ଅନୁଯାୟୀ ଗତି ହୋଇଯିବ। ମତ ଓ ଗତ ଅଥବା ଗତି କରିବାର ମତ ଏକ ହିଁ ଅଟେ। ଗାୟନ ମଧ୍ୟ କରାଯାଏ, ଈଶ୍ୱରଙ୍କର ଗତ ମତ ଈଶ୍ୱର ହିଁ ଜାଣନ୍ତି, ସିଏ ହିଁ ପତିତ ପାବନ ଅଟନ୍ତି। ସେ ଜାଣିଛନ୍ତି ମୁଁ ମନୁଷ୍ୟମାନଙ୍କୁ ପାବନ କରାଇ ଦୁର୍ଗତିରୁ ସଦ୍ଗତିକୁ କିପରି ନେଇଯିବି। ଭକ୍ତି ମାର୍ଗରେ କେତେ ମେହନତ କରୁଛନ୍ତି କିନ୍ତୁ ସଦ୍ଗତି ହେଉନାହିଁ, ଫଳ କିଛି ହେଲେ ବି ମିଳୁନାହିଁ। ସଦ୍ଗତି ଦାତା ଜଣେ ବାବା ହିଁ ଅଟନ୍ତି। ଭକ୍ତିରେ ଯେ ଯେଉଁ ଭାବନାରେ ପୂଜା କରିଥାନ୍ତି ତାଙ୍କୁ ମୁଁ ହିଁ ଫଳ ଦେଇଥାଏ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ନିଜର ପୁରୁଷାର୍ଥ ଅନୁସାରେ ତାଙ୍କୁ ସ୍ୱତଃ ମିଳିଯାଉଛି। ଏବେ ପବିତ୍ର ମଧ୍ୟ ପିଲାମାନଙ୍କୁ ନିଜର ପୁରୁଷାର୍ଥ ଦ୍ଵାରା ହିଁ ହେବାକୁ ପଡିବ। ବାବା କହୁଛନ୍ତି ମିଠା ମିଠା ବାବାଙ୍କୁ ମନେ ପକାଅ। ସେହି ସର୍ବଶକ୍ତିମାନ ଅଲମାଇଟି ଅଥରିଟି ଆମକୁ କେତେ ଶକ୍ତିଶାଳୀ କରାଉଛନ୍ତି। ତୁମେ ସବୁ କିଛି ଜାଣିସାରିଛ, ପୁଣି ବାବାଙ୍କ ଠାରୁ ସମ୍ପତ୍ତି ନେଉଛ। ରଚୟିତା ଓ ରଚନାର ଜ୍ଞାନ ତୁମ ବୁଦ୍ଧିରେ ଅଛି। ତୁମେ ଜାଣିଛ ଯେ ଏହି ଜ୍ଞାନ ଆମ ପାଖରେ ନଥିଲା। ଯଜ୍ଞ ତପ ଆଦି କରିବା, ଶାସ୍ତ୍ର ଆଦି ଶୁଣିବା, ଏହା ହେଲା ଶାସ୍ତ୍ରର ଜ୍ଞାନ। ଏହାକୁ ଭକ୍ତି କୁହାଯାଉଛି। ଏଥିରେ ଲକ୍ଷ୍ୟ ଉଦ୍ଦେଶ୍ୟ କିଛି ହେଲେ ନାହିଁ। ପାଠଶାଳାରେ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଥାଏ, କୌଣସି ନା କୌଣସି ପ୍ରକାରର ଜ୍ଞାନ ରହିଥାଏ। ଆମକୁ ପତିତରୁ ପାବନ ହେବାର ଜ୍ଞାନ ପତିତ ପାବନ ବାବା ହିଁ ଦେଇଛନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ବାବା ହିଁ ଦେଇଛନ୍ତି। ଏହି ସୃଷ୍ଟି ଚକ୍ର କିପରି ଘୁରୁଛି ଏଥିରେ ସମସ୍ତ ଅଭିନେତା ପାଠଧାରୀ ଅଟନ୍ତି। ଏହି ଅନାଦି ନାଟକ ପୂର୍ବ ପ୍ରସ୍ତୁତ ଅଟେ। ଏହି ଅବିନାଶୀ ଜ୍ଞାନ ତ ନିଶ୍ଚିତ ରହିବା ଦରକାର। ତୁମେ ପିଲାମାନେ ଜାଣିଛ ଏବେ ଆମେ ଘୋର ଅନ୍ଧକାରରୁ ବାହାରି ଘୋର ଆଲୋକ ଆଡକୁ ଯାଉଛୁ। ତୁମେ ଏବେ ଦେବତା ହେଉଛ। ଏକଥା ମଧ୍ୟ ବୁଝାଇବା ଉଚିତ ଯେ ଆଦି ସନାତନ ଦେବୀ ଦେବତା ଧର୍ମ ଅଛି, ଯାହାକୁ ହିନ୍ଦୁ ଧର୍ମ କହିଦେଇଛନ୍ତି। ଧୀରେ ଧୀରେ ସମସ୍ତେ ଏହି କଥା ମଧ୍ୟ ବୁଝିଯିବେ। ପିଲାମାନେ ଛିଡ଼ା ହେବା ଉଚିତ, ଏଥିରେ ଅନେକ ସନ୍ତାନ ଆବଶ୍ୟକ। ଦିଲ୍ଲୀରେ ମେଳା କରିବାକୁ ପଡିବ, ଦିଲ୍ଲୀକୁ ପରିସ୍ଥାନ ମଧ୍ୟ କୁହାଯାଏ। ଏହା ଯମୁନାର କୂଳରେ ଥିଲା, ଦିଲ୍ଲୀ ରାଜଧାନୀ ଥିଲା, ଏହା ଅନେକଙ୍କର ହାତକୁ ଆସିଛି। ଦେବତା ମାନଙ୍କର ମଧ୍ୟ ଏହା ରାଜଧାନୀ ଥିଲା। ଦିଲ୍ଲୀରେ ବହୁତ ବଡ କନଫରେନ୍ସ ଅଥବା ମେଳା ହେବା ଦରକାର, କିନ୍ତୁ ମାୟା ଏପରି ଯେ କରିବାକୁ ଦେଉନାହିଁ, ବିଘ୍ନ ବହୁତ ପକାଉଛି। ଆଜିକାଲି ଭାବ ସ୍ୱଭାବ ମଧ୍ୟ ବହୁତ ହୋଇଗଲାଣି। ପିଲାମାନଙ୍କୁ ପରସ୍ପର ସହିତ ମିଶି ସେବାରେ ଲାଗିଯିବା ଉଚିତ, ସେମାନେ ମଧ୍ୟ ପରସ୍ପର ସହିତ ନ ମିଶିବାରୁ ତ ରାଜତ୍ୱ ଉଡିଯାଉଛି, ଦୁଇ ଦଳ ହୋଇଯାଉଛନ୍ତି। ପୁଣି ପ୍ରେସିଡେଣ୍ଟକୁ ଅର୍ଥାତ୍ ରାଷ୍ଟ୍ରପତିକୁ ମଧ୍ୟ ଉଡାଇ ଦେଉଛନ୍ତି। ଦୈତ୍ୟମତ ବହୁତ ହାନିକାରକ ଅଟେ। ପୁଣି ଭଗବାନଙ୍କର ସାମ୍ନା କରିବାକୁ ମଧ୍ୟ ଡେରି କରିନଥାନ୍ତି, କ୍ଷତି ମଧ୍ୟ ବହୁତ ହୋଇଥାଏ। କ୍ରୋଧର ଭୂତ ଆସିଗଲେ ତ ସେ କଥା ପୁଣି ନ କହିଲେ ଭଲ। ସେଥିପାଇଁ ବାବା କହୁଛନ୍ତି ଗୁଡ଼ ଜାଣେ ଗୁଡ଼ର ଗୁଥରୀ ଜାଣେ ଅର୍ଥାତ ବ୍ରହ୍ମା ବାବା ଓ ଶିବ ବାବା ଜାଣିଛନ୍ତି। ବାବା ପିଲାମାନଙ୍କୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି। ଏବେ କେହି ଧାରଣ କରନ୍ତୁ ବା ନ କରନ୍ତୁ ଏହା ହେଉଛି ତାଙ୍କ ପୁରୁଷାର୍ଥର ଆଧାର। ଏପରି ନୁହେଁ ଯେ କାହା ଉପରେ ବାବା ଆଶୀର୍ବାଦ ଅଥବା କୃପା କରିବେ, ଏଥିରେ କୃପା ଆଦି ମାଗିବାର କଥା ନାହିଁ। ଯଦି ପ୍ରେରଣା ସାହାଯ୍ୟରେ ଜ୍ଞାନ ଓ ଯୁଗ ଶିଖାଇବାର ହୋଇଥାନ୍ତା ତେବେ ବାବା କହୁଛନ୍ତି ମୁଁ ଏହି ବିକାରୀ ଦୁନିଆକୁ ଆସିଥାନ୍ତି କାହିଁକି। ପ୍ରେରଣା ଆଶୀର୍ବାଦ ଏସବୁ ଭକ୍ତି ମାର୍ଗର ଅକ୍ଷର, ଏହି ଜ୍ଞାନ ମାର୍ଗରେ ପୁରୁଷାର୍ଥ କରିବାକୁ ହେବ। ପ୍ରେରଣାର କୌଣସି କଥା ହିଁ ନାହିଁ। ତୁମକୁ ଏକତ୍ର ତିନୋଟି ଇଞ୍ଜିନ ମିଳିଛି ଦୁନିଆରେ, ତ ବାପା ଅଲଗା ଶିକ୍ଷକ ଅଲଗା ମିଳିଥାନ୍ତି, ଗୁରୁ ତ ପଛରେ ମିଳିଥାନ୍ତି, ଏଠାରେ ତ ତିନି ହେଁ ଏକତ୍ର ରହିଛନ୍ତି। ବାବା କହୁଛନ୍ତି ମୁଁ ତୁମକୁ ପୂଜ୍ୟ କରାଉଛି, ତୁମେ ପୁଣି ପୂଜାରୀ ହୋଇଯିବ, ବହୁତ ଯୁକ୍ତିରେ ବୁଝାଇବାକୁ ହେବ, ଏପରି ନ ହେଉ ଯେ କେହି ବେହୋସ ହୋଇଯାଆନ୍ତୁ। ସର୍ବପ୍ରଥମେ ମୁଖ୍ୟ ହେଉଛି ଦୁଇ ପିତାଙ୍କର କଥା। ଭଗବାନ ବାପା ଅଟନ୍ତି, ତାଙ୍କର ଜନ୍ମଦିନ ଶିବ ଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରିଥାନ୍ତି। ନିଶ୍ଚିତ ସିଏ ସ୍ୱର୍ଗର ମାଲିକ କରାଉଥିବେ। ଭାରତରେ ହିଁ ସ୍ୱର୍ଗ ଥିଲା, ବର୍ତ୍ତମାନ ନରକର ବିନାଶ ପାଇଁ ମହାଭାରତ ଲଢେଇ ସମ୍ମୁଖରେ ଦଣ୍ଡାୟମାନ। ନିଶ୍ଚିତ ବାବା ନୂଆ ଦୁନିଆର ସ୍ଥାପନା ମଧ୍ୟ କରାଉଛନ୍ତି। ବାବାଙ୍କ ଶ୍ରୀମତ ଆଧାରରେ ହିଁ ଆମେ କହୁଛୁ ଯେ ଭାରତକୁ ପବିତ୍ର କରି ହିଁ ଛାଡ଼ିବୁ। ଆଚ୍ଛା, ମିଠା ମିଠା ଟିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ, ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ଯେପରି ବାବା ଦୁଃଖ ହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ସେହିପରି ବାପାଙ୍କ ସମାନ ହେବାକୁ ପଡିବ, ବହୁତ ମିଠା ହେବାକୁ ହେବ, ସର୍ବଦା ଶୁଭ କର୍ମ କରି ରାଇଟ ହ୍ୟାଣ୍ଡ ଅର୍ଥାତ୍ ଦକ୍ଷିଣ ହସ୍ତ ହେବାର ଅଛି। ଦୁଇ ନମ୍ବର, କେବେ ଦୁଇଟି ମତ ହେବା ଅନୁଚିତ, ଭାବ ସ୍ୱଭାବରେ ବଶବର୍ତ୍ତୀ ହୋଇ ପରସ୍ପରର ସାମ୍ନା କରିବା ଉଚିତ ନୁହେଁ, କ୍ରୋଧର ଭୂତ ବାହାର କରିଦେବା ଉଚିତ। ବରଦାନ, ସ୍ୱୟଂର ସ୍ଥିତିରେ ରହି ନିଜର ପ୍ରତ୍ୟେକ କର୍ମକୁ ସଂଯମ ଅର୍ଥାତ ନିୟମ କରୁଥିବା ଅଥରିଟି ସ୍ୱରୂପ ହୁଅ, ଯେପରି ସାକାର ବ୍ରହ୍ମା ବା ସ୍ୱୟଂର ଅର୍ଥାତ ନିଜର ସ୍ମୃତିରେ ରହିବା ଦ୍ୱାରା ଯେଉଁଭଳି କର୍ମ କରିଛନ୍ତି ସେଗୁଡିକ ବ୍ରାହ୍ମଣ ପରିବାରର ସଂଯମ ବା ନିୟମ ହୋଇଯାଇଛି। ସ୍ୱୟଂର ନିଶାରେ ରହୁଥିବା କାରଣରୁ ଅଧିକାରୀ ପଣିଆର ସହିତ କହିପାରୁଥିଲେ ଯେ ସାକାର ଦ୍ୱାରା ଯଦି କୌଣସି ଓଲଟା କର୍ମ ମଧ୍ୟ ହୋଇଯିବ ତେବେ ବାବା ସେଗୁଡିକୁ ଠିକ କରିଦେବେ। ତେବେ ସର୍ବଦା ସ୍ୱସ୍ୱରୂପର ସ୍ମୃତିରେ ରହିବା ଦ୍ୱାରା ଏ ନିଶା ରହିଥାଏ ଯେ କୌଣସି କର୍ମ ଓଲଟା ହୋଇପାରିବ ନାହିଁ। ତୁମେ ପିଲାମାନେ ମଧ୍ୟ ଯେତେବେଳେ ସ୍ୱରୂପର ସ୍ଥିତିରେ ସ୍ଥିତ ରହିବ ସେତେବେଳେ ଯାହା ବି ସଂକଳ୍ପ ଚାଲିବ, ଯାହା ବି ବାଣୀ ଶୁଣାଇବ ବା କର୍ମ କରିବ ସେଗୁଡିକ ସଂଯମ ଅର୍ଥାତ ନିୟମ ହୋଇଯିବ। ସ୍ଲୋଗାନ, ପବିତ୍ରତାର ସ୍ତମ୍ଭକୁ ଯଦି ମଜବୁତ କରିବ ତେବେ ତାହା ଲାଇଟ ହାଉସ ଅର୍ଥାତ ବତୀ ଘର ପାଲଟି ଯିବ। ଅବ୍ୟକ୍ତ ସାରା ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ଯଦି ବୁଦ୍ଧିରେ ଅଶୁଦ୍ଧ ସଂକଳ୍ପ ବା ପୁରୁଣା ସଂସ୍କାର ସଂକଳ୍ପ ଉପରେ ମଧ୍ୟ ସ୍ପର୍ଶ କରୁଛି ତେବେ ସମ୍ପୂର୍ଣ୍ଣ ବୈଷ୍ଣବ କୁହାଯିବ ନାହିଁ। ଯେପରି କୌଣସି ଅକର୍ତ୍ତବ୍ୟ କାର୍ଯ୍ୟକୁ ଦେଖିବା ଦ୍ୱାରା ମଧ୍ୟ ତାର ପ୍ରଭାବ ପଡିଥାଏ ଏବଂ ତାହାର ମଧ୍ୟ ହିସାବ ରହିଯାଏ। ସେହି ହିସାବରେ ଯଦି ଚିନ୍ତା କରିବ ସେ ପୁରୁଣା ସଂସ୍କାର ବା ଅଶୁଦ୍ଧ ସଂକଳ୍ପ ବୁଦ୍ଧିକୁ ଯଦି ସ୍ପର୍ଶ ମଧ୍ୟ କରୁଛି ତେବେ ବି ତୁମକୁ ସମ୍ପୂର୍ଣ୍ଣ ବୈଷ୍ଣବ ବା ସମ୍ପୂର୍ଣ୍ଣ ପବିତ୍ର କିପରି କୁହାଯିବ। ଓମ୍ ଶାନ୍ତି।